କିଷ୍ଟରରେ ଗୋଟିଏ ବଡ଼ ଭୂସ୍କଳ ଅଛି।
There is a big landslide in Kishtwar।
ଢେର ସାମାଜିକ ବ୍ୟକ୍ତି ଚିନ୍ତିତ।
Many people are worried।
ଭୂମିକମ୍ପ ପରିବାରମାନଙ୍କୁ କଷ୍ଟ ଦେଇପାରେ।
The landslide can hurt families।
ସରକାର କ୍ଷେତ୍ରକୁ ନିକାଲ କରିବାକୁ ନିର୍ଣ୍ଣୟ ନେଉଛି।
The government decides to evacuate the area।
ସେମାନେ କୁଟୁମ୍ବଗୁଡ଼ିକୁ ଶୀଘ୍ର ଛାଡ଼ିବାକୁ କହୁଛନ୍ତି।
They tell families to leave quickly।
ପରିବାରଗୁଡ଼ିକ ସେମାନେ ତାଙ୍କର କିଛି ଥିବାକୁ ପ୍ରସ୍ତୁତ କରନ୍ତି।
The families pack their things।
ସେମାନେ ଅତ୍ୟନ୍ତ ଚିନ୍ତିତ ଏବଂ ଭୟଭୀତ ଅଟୁଛନ୍ତି।
They feel nervous and scared।
ଢେରି ପରିବାର ଏକ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି।
Many families go to a safe place।
ବର୍ଷା ଗୋଟିଏ କ୍ଷଣରେ ବନ୍ଦ ହୁଏ।
The rain stops for a moment।
ଲୋକମାନେ ଭାବୁଛନ୍ତି ଯେ ଆପଦ ସମାପ୍ତ ହୋଇଛି।
People think the danger is over।
କିନ୍ତୁ ବର୍ଷା ପୁଣି ଆରମ୍ଭ ହୁଏ।
But the rain starts again।
ଲୋକମାନେ ଏବେ ମାନ୍ୟତାରେ ନାହିଁ।
People are not safe yet।
ପରିବାରମାନେ ନୂତନ ସ୍ଥାନ ଖୋଜିବାକୁ ପଡ଼ିବ।
The families must find a new place।
ସେମାନେ ଉତ୍ତମ ଦିନ ଆଶା କରନ୍ତି।
They hope for better days।
ଏଠାରେ ଅନେକ ପ୍ରକାରର ଗାଡ଼ି ନାହିଁ।
There are many types of transport।
ଲୋକ ତୀବ୍ର ଯାତ୍ରା ପାଇଁ କାର ବ୍ୟବହାର କରନ୍ତି।
People use cars for quick travel।
ବାଇସିକଲଗୁଡ଼ିକ ଅଭ୍ୟାସ ପାଇଁ ଭଲ।
Bicycles are good for exercise।
ବସ ପ୍ରାୟ ସହରରେ ଅତି ସଂଖ୍ୟକ ଲୋକମାନେ ଆଣେ।
Buses carry many people in cities।
ଏହି ଟ୍ରେନଗୁଡ଼ିକ ବେଗକୁ ବ୍ୟବହାର କରିବାକୁ ସହଜ।
Trains are fast and easy to use।
ମଟରସାଇକଲଗୁଡ଼ିକ କିଶୋରମାନଙ୍କ ପାଇଁ ମଜାର।
Motorcycles are fun for young people।
ଚାଲିବା ହେଉଛି ସୁସ୍ଥ ରହିବା ପାଇଁ ଏକ ଭଲ ଉପାୟ।
Walking is a good way to stay healthy।
ବିମାନଗୁଡ଼ିକ ଆମକୁ ଦୀର୍ଘ ଦୂରତାରେ ଯାତ୍ରା କରିବାରେ ସହାୟକ।
Airplanes help us travel long distances।
ପ୍ରତି ଗତିବିଧିର ନିଜର ସୁବିଧା।
Each transport has its own benefits।
ଆମକୁ ଆମର ଦିନନ୍ଦିନ ଜୀବନ ପାଇଁ ଭଲ ଗତିବିଧି ଆବଶ୍ୟକ।
We need good transport for our daily lives।
ଗତିବିଧି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
Transport is important for everyone।
ଆପଣଙ୍କର ଆବଶ୍ୟକତା ପାଇଁ ସଠିକ୍ ପରିବହନ ବାଛନ୍ତୁ।
Choose the right transport for your needs।
ପରିବହନ ଆମକୁ ଗତି ପାଇଁ ସ୍ଥିରତା ଦିଏ।
Transport gives us freedom to move।
ଆପତ୍କାଳୀନ ପରିସ୍ଥିତିରେ ଶାନ୍ତ ରହିବା ଅତି ଗୁରୁତ୍ୱପୂର୍ଣ୍ଣ।
In emergency situations, staying calm is very important।
ତୁମେ ସଦାଇ ଏକ ଆପତ୍ତିକାଳୀନ ପ୍ରୟୋଜନା ରଖିବା ଚାହିଁ।
You should always have an emergency plan।
ଏହି ଯୋଜନା ସାହାଯ୍ୟ ପାଇଁ ସମ୍ପର୍କ ନମ୍ବର ସମ୍ମିଳିତ କରିବା ଦରକାର।
This plan should include contact numbers for help।
ଆପଣଙ୍କର ଆପତ୍ତିକାଳୀନ ପ୍ଲାନ ନିୟମିତ ଭାବେ ପ୍ରାକ୍ଟିସ୍ କରିବା ଦରକାର।
You must practice your emergency plan regularly।
ଅଗ୍ନିର ଘଟଣାରେ ତୁମେ ତୀବ୍ର ଭାବରେ ପ୍ରକରିବା ଦରକାର।
In case of a fire, you should evacuate quickly।
ଏହା ଜାଣିବାର ଗୁରୁତ୍ୱ ଅଛି ଯେ ସର୍ବାଧିକ ନିକଟରେ ଥିବା ବାହାର ଯାଣ୍ଟିକୁ ଜାଣିବା ମହତ୍ୱପୂର୍ଣ୍ଣ।
It is also important to know the closest exit।
ଏକ ପ୍ରାକୃତିକ ଦୁର୍ଘଟଣା ସମୟରେ ପ୍ରାଧିକାରୀମାନେ ଶୁଣନ୍ତୁ।
During a natural disaster, listen to the authorities।
ସେମାନେ ମୂଲ୍ୟବାନ ସୂଚନା ଏବଂ ସାହାଯ୍ୟ ଦେଇପାରିବେ।
They can provide valuable information and assistance।
ଖରାପ ଅଞ୍ଚଳଗୁଡ଼ିକୁ ଚାଡ଼ିବେ ଏବଂ ଆଲାର୍ମଗୁଡ଼ିକୁ କ'ଣ ଶୁଣିବାକୁ।
Avoid dangerous areas and listen for alarms।
ଯଦି ତୁମେ ଗବେଷଣା କରୁଛ ତେବେ ଏହାକୁ ଗମ୍ଭୀର ଭାବରେ ଗ୍ରହଣ କର।
If you hear an alarm, take it seriously।
ସଦାକର୍ତ୍ତାଙ୍କ ଦ୍ୱାରା ଦିଆଗଲା ନିର୍ଦ୍ଦେଶାବଳୀ ପାଳନ କର।
Always follow the instructions given by officials।
ଏକ ଚମକର ଏବଂ ପାଣି ସାମାନ୍ୟ ରଖିବା ଏକ ଭଲ ଚିନ୍ତନ।
Keeping a flashlight and water nearby is a good idea।
ଆପଦରେ କେଉଁଠି କୁଆଣା ଜାଣୁ।
Know where to go in case of emergency।
ଏହି ଟିପ୍ସ ତୁମକୁ ସୁରକ୍ଷିତ ରହିବାକୁ ସାହାଯ୍ୟ କରିବ।
These tips can help you stay safe।
ବାତାବରଣ ବିଦ୍ୟୁତ ଥିଲା ଯେତେବେଳେ ଏସି ମିଲାନ ଅତଲାଣ୍ଟା ସାମ୍ନା କରିଥିଲା ଗୁରୁତ୍ୱପୂର୍ଣ୍ଣ ମେଚରେ।
The atmosphere was electric as AC Milan faced Atalanta in a crucial match।
ଫ୍ୟାନ୍ସ ଷ୍ଟାଡିୟମକୁ ଭରିଥିଲେ, ଆରମ୍ଭ ପାଇଁ ପ୍ରତୀକ୍ଷା କରୁଥିଲେ।
Fans filled the stadium, eagerly anticipating the kickoff।
ଦୁଇଟି ଦଳ ଶକ୍ତିଶାଳୀ ଆରମ୍ଭ କଲା ବୃହତ୍ ଅଭିଯୋଗୀ ଖେଳ ଆଦାନ ବିନିମୟ କରୁଛି।
Both teams started strong, exchanging aggressive plays।
ମିଲାନର ସାମ୍ନାରେ ଖେଳାଳି ଲିଓ ତାଙ୍କର ଦଳ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।
Milan's forward, Leao, created several opportunities for his team।
ଆଟାଲାଣ୍ଟା ଏକ ଦ୍ରୁତ ପ୍ରତିଘାତ ସହିତ ପ୍ରତିଶ୍ରୁତି ଦେଇଛି, ସେମାନଙ୍କର କୌଶଳ ଦେଖାଉଛି।
Atalanta responded with a swift counter-attack, showing their skill।
ଆଗାମୀ ଅଧ୍ୟାୟ ଗୋଲହୀନ ସମାପ୍ତ ହେଲା, କିନ୍ତୁ ଚିନ୍ତା ହେରା ଥିଲା।
The first half ended goalless, but the tension was palpable।
ଦ୍ୱିତୀୟ ଅର୍ଦ୍ଧ ପ୍ରାରମ୍ଭ ହେଲା, ଦୁହିଁ ଟିମ୍ ତାଙ୍କର ପ୍ରୟାସକୁ ଶକ୍ତି ଦେଲେ।
As the second half commenced, both teams intensified their efforts।
କ୍ରିକେଟରେ ରେଖା ସଂକର୍ଣ୍ଣରୁ ପ୍ରତି ଇଞ୍ଚ ପାଇଁ ଲଢ଼ାଇ କରିଥିଲେ, ଅସାଧାରଣ କୁଶଳତା ପ୍ରଦର୍ଶିତ କରିଥିଲେ।
Players fought for every inch of the pitch, displaying remarkable skill।
ଏ ମିନିଟରେ ମିଲାନ ଏକ ମାର୍ବିଙ୍ଗ ଗୋଲ ମାରିଛି, ଭିଡ଼କୁ ଅବଜନାରେ ପହଞ୍ଚାଇଛି।
In the 75th minute, Milan scored a brilliant goal, sending the crowd into a frenzy।
ଆଟାଲାଣ୍ଟା ନିରାଶ ନ ରହି ସମାନ ବାହାରକୁ ଦବାଇ ଦେଇଛି।
Atalanta, undeterred, pushed back fiercely for an equalizer।
ତଥାପି ମିଲାନର ସୁରକ୍ଷା ଗର ଶକ୍ତିଶାଳୀ ହେବାକୁ ପ୍ରତିଟି ବ୍ୟଥାକୁ ବ୍ୟଥା କରିଛି।
However, Milan's defense stood strong, thwarting every attempt।
ଅନ୍ତିମ ଜିଙ୍କର ଛତା ଏବଂ ମ୍ୟାଚ୍ର ସ୍କୋର ସହିତ ଶେଷ ହେଲା।
The final whistle blew, and the match ended with a score of 1-0।
ମିଲାନ ସେମାନଙ୍କର କଷ୍ଟକର ଜିତକୁ ଉଜ୍ଜୀବନ କରିବା ସମୟରେ ଆଟାଲାଣ୍ଟା ଉଚ୍ଚ ମୁଣ୍ଡରେ ଚାଲିଗଲା।
Milan celebrated their hard-fought victory while Atalanta left with heads held high।
ରିଆଲ ମାଡ୍ରିଡ୍ ବିରାଧ୍ରାକିନ୍ ଏକ ବଡ଼ ବିଜୟ ହାସଲ କରିଛି ପରେ ଗତ ଶନିବାର।
Real Madrid secured a pivotal victory against Athletic Club last Saturday।
ଏହି ଜିତ ଦଳର ଶ୍ରେଷ୍ଠ ରୂପକୁ ଅନ୍ତିମ ଅଂଶକୁ ପ୍ରବେଶ କରେ।
This win underscores the team's excellent form heading into the final stretch of the season।
ତାଙ୍କର ରଣନୀତିକ ଅନୁକ୍ରମଣ ଏକାଧିକ ଆକ୍ରାମକ ଓ ଶିଷ୍ଟ କଥା ଥିଲା, କୋଚ୍ ଆନ୍‌ସେଲୋଟିଙ୍କ ରଣନୀତିକୁ ପ୍ରତିବିମ୍ବିତ କରୁଛି।
Their tactical approach was both aggressive and disciplined, reflecting coach Ancelotti's strategy।
ପ୍ରଦର୍ଶନ ତାଙ୍କର ସମଯୋଜନ ଓ ସମସ୍ୟାଗୁଡ଼ିକୁ ଦୃଢ଼ତାର ସହିତ ପାର କରିବାରେ ସମର୍ଥତାକୁ ପ୍ରଦର୍ଶିତ କରିଛି।
The performance showcased their ability to adapt and overcome challenges।
ତଦୁପରି ଏହି ବିଜୟ ତାଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରେ, କେବଳ ସେମାନେ ଲିଗ ଶୀର୍ଷକ ପାଇଁ ଆଶା ପ୍ରକଟ କରନ୍ତି।
Furthermore, this triumph boosts their confidence as they aspire for the league title।
ଯେତେବେଳେ ଋତୁ ସନ୍ଧାନ କରେ, ସେମାନଙ୍କର ଦୃଢ଼ତା ଅଧିକ କଠିନ ପ୍ରତିନିଧିଙ୍କ ବିରୁଦ୍ଧ ସମୀକ୍ଷା ହେବ।
As the season progresses, their resilience will be tested against tougher opponents।
ତାଙ୍କର ପ୍ରାକ୍ରବୋଲି ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଭାର କରିବ।
In their quest for supremacy, every match will carry significant weight।
ଅନ୍ତତଃ ଏହି ରୋମାଞ୍ଚକର ବିଜୟ ଅବଶ୍ୟ ନିୟୋଗ କରିବା ପାଇଁ ଟୋନ୍ ସେଟ୍ କରିପାରିବ।
Ultimately, this thrilling victory may set the tone for the remainder of the campaign।
ଫ୍ୟାନ୍ସ ଏବଂ ବିଶ୍ଳେଷକମାନେ ସମତାରେ ଏହି ଦଳ କିପରି ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଚାଲିଛି ସେହି ଦେଖିବାକୁ ଉତ୍ସୁକ।
Fans and analysts alike are eager to see how the team navigates this critical juncture।
ସମାପ୍ତିରେ ରିଆଲ ମାଡ୍ରିଡ୍ ଜିତେ ବିରୁଦ୍ଧେ ଏଥଲେଟିକ୍ କ୍ଲବ ଏହାଙ୍କର ଆକାଂକ୍ଷା ଏବଂ କ୍ଷମତାଙ୍କର ସ୍ଥିର ପ୍ରମାଣ।
In conclusion, Real Madrid's victory against Athletic Club is a testament to their ambition and capability।
ନୈତିକ ଦର୍ଶନର କ୍ଷେତ୍ରରେ ଗୋଟିଏ ପୁନର୍ଯୋଗର ମୁଖାମୁଖି ହୁଏ, ଯାହା ଆମର ନୈତିକ ଢାଞ୍ଚାକୁ ଚ୍ୟାଲେଞ୍ଜ କରେ।
In the realm of moral philosophy, one often encounters intricate dilemmas that challenge our ethical frameworks।
ପ୍ରାଥମିକ ଟ୍ରଲି ଶୋଧନକୁ ବିଚାର କର, ଯେଉଁଠାରେ ଗୋଟିଏ ଜୀବନକୁ ବଞ୍ଚାଇବା ପାଇଁ କିମ୍ବା ପାଞ୍ଚ ଅନ୍ୟ ଜୀବନ ବଞ୍ଚାଯିବାକୁ ବାଛିବାକୁ ହେବ।
Consider the classic trolley problem, where one must make a choice between sacrificing one life to save five others।
ଏହି ପରିସ୍ଥିତି ନେତୃତ୍ୱ ଓ ମାନବ ଅସ୍ତିତ୍ୱ ଶ୍ରେଣୀ ବିଷୟରେ ଗଭୀର ତଦନ୍ତ କରିବାକୁ ଉଦ୍ବୋଧନ କରେ।
This scenario prompts profound inquiry into the nature of morality and human existence।
କାନ୍ତ ଓ ମିଲ୍ ଭଳି ତତ୍ଜ୍ଞମାନେ ଅପରିଗଣିତ ଦୃଷ୍ଟିକୋଣ କରିଛନ୍ତି, ଯଥା ବ୍ୟବହାରିକ ନୈତିକତା ଏବଂ ଡେଣ୍ଟୋଲୋଜିକାଲ ନୈତିକତାରେ।
Philosophers like Kant and Mill have proposed varying views on utilitarianism and deontological ethics.
କାନ୍ତଙ୍କର ବର୍ଣ୍ଣନାତ୍ମକ ସୂତ୍ର କହୁଛି ଯେ ବ୍ୟକ୍ତିମାନେ ସାଧାରଣତର ଦୃଷ୍ଟିକୋଣରେ କାମ କରିବାକୁ ହେବା ଉଚିତ।
Kant's categorical imperative suggests that individuals must act according to principles that can be universally applied.
ମୂଲ୍ୟବେଳେ ଉପକାରିତାବାଦ କହେ ଯେ ଏକ କାର୍ଯ୍ୟର ନୀତି ତାହାର ଫଳାଫଳରେ ନିର୍ଭର କରେ।
In stark contrast, utilitarianism posits that the morality of an action depends on its consequences.
ଏହି ପ୍ରତିବିପକ୍ଷ ପ୍ରସ୍ତାବଗୁଡ଼ିକ ନୈତିକ ନିର୍ଣ୍ଣୟ ନିର୍ମାଣରେ ଥିବା ଜଟିଳତାକୁ ପ୍ରକାଶ କରେ।
These opposing perspectives reveal the complexity inherent in moral decision-making.
ସେସରେ ଏହି ସମ୍ଭାବନାଗୁଡ଼ିକ ଆମକୁ ଆମର ମୂଲ୍ୟ ବିଷୟରେ ଚିନ୍ତା କରିବାକୁ ବକାଶ କରେ ଏବଂ ତାରିରେ ଆମର ଚୟନଙ୍ଗକୁ ଅନ୍ୟଙ୍କ ଉପରେ ପ୍ରଭାବ କରିଥାଏ।
Ultimately, these dilemmas urge us to reflect on our values and the impact of our choices on others.
ନିଷ୍ପତ୍ତିରେ ନୈତିକ ଦର୍ଶନ ଆମର ନୈତିକ ଆବେଗଗୁଡ଼ିକୁ ଏବଂ ସାମାଜିକ ମାନଦଣ୍ଡକୁ ପ୍ରତିବିମ୍ବିତ କରେ।
In conclusion, moral philosophy serves as a mirror reflecting our ethical intuitions and societal norms.